ଯୀଶୁଙ୍କ ମୃତ୍ୟୁର ତିନିଦିନ ପରେ ତାଙ୍କର ସଙ୍ଗୀମାନେ ତାଙ୍କର ମର ଶରୀରକୁ ରଖାଯାଇଥିବା ସେହି ଗୁମ୍ଫା ନିକଟକୁ ଆସିଲେ। ସେମାନେ ଦେଖିଲେ ଯେ ବଡ଼ ପଥରଟି ଘୁଞ୍ଚା ଯାଇଛି ଏବଂ କବରଟି ଶୂନ୍ୟ ହୋଇ ରହିଛି। ଯୀଶୁଙ୍କ ଦେହ ଯେଉଁ ସ୍ଥାନରେ ଗୁଡ଼ାଯାଇ ରଖାଯାଇଥିଲା ସେ ସ୍ଥାନ ମଧ୍ୟ ଖାଲି ପଡ଼ି ରହିଥିଲା। ସେଠାରେ ସ୍ୱର୍ଗଦୂତମାନେ ବସି ରହିଥିଲେ। ସେମାନେ କହିଲେ, ଯୀଶୁ ତୁମମାନଙ୍କୁ ଆଗରୁ ଯେପରି କହିଥିଲେ ସେ ସେହିପରି ଉଠିଛନ୍ତି। ସ୍ତ୍ରୀ ଲୋକମାନେ ଏହି କଥା ଶୁଣି ଶିଷ୍ୟମାନଙ୍କୁ ଜଣାଇଲେ। ଶିଷ୍ୟମାନେ କବର ଭିତରକୁ ଅନାଇ ଦେଖିଲେ କବରଟି ଖାଲି ପଡ଼ିଛି। ମୁଁ ତିନିଦିନ ପରେ ଉଠିବି ଏଇ ଯେଉଁ କଥାଟି ଯୀଶୁ ସେମାନଙ୍କୁ କହିଥିଲେ ସେମାନଙ୍କର ଏବେ ମନରେ ପଡ଼ିଲା। ସେମାନେ ଯୀଶୁଙ୍କୁ ଖୋଜିଲେ ଏବଂ ପାଇଲେ ଏବଂ ଅନେକ ଲୋକ ତାଙ୍କୁ ଦେଖିଲେ।